ଏହା ଆଡଭେଣ୍ଟିଷ୍ଟ ୱାର୍ଲ୍ଡ ରେଡିଓ ଭଏସ୍ ଅଫ୍ ହୋପ୍ ଜୀବନଧାରା। ଓଡ଼ିଆ ରେଡିଓ କାର୍ଯ୍ୟକ୍ରମ ଯାହା ଆମର ଆନ୍ତର୍ଜାତୀୟ ଆଘାତ କେନ୍ଦ୍ରରୁ ପ୍ରସାରଣ କରାଯାଉଛି ପ୍ରତିଦିନ ରାତି 9:30। ମୁଁ ସୁବ୍ରତ କୁମାର ପତି ପ୍ରେମର ସହ ଆପଣମାନଙ୍କୁ ଏହି କାର୍ଯ୍ୟକ୍ରମକୁ ସ୍ୱାଗତ କରୁଅଛି। ଚାଲନ୍ତୁ ଆଜିର 30 ମିନିଟର କାର୍ଯ୍ୟକ୍ରମ ବିଷୟରେ ଜାଣିନେବା। ପ୍ରଥମେ ରଖିଛୁ ଆଧ୍ୟାତ୍ମିକ ଭକ୍ତିମୟ ଗୀତ। ଏହାପରେ ଶୁଣିବା ସ୍ୱାସ୍ଥ୍ୟ ବିଷୟରେ ଯାହା ଆମର ଦୈନିକ ଜୀବନରେ ଅତ୍ୟନ୍ତ ଜରୁରୀ। ଆଉ ପରିଶେଷରେ ଶୁଣିବା ପରମେଶ୍ୱରଙ୍କ ଭକ୍ତଙ୍କଠାରୁ ଜୀବନଦାୟକ ଈଶ୍ୱରଙ୍କ ବାକ୍ୟ। ପ୍ରିୟ ଶ୍ରୋତା, ତାହେଲେ ଚାଲନ୍ତୁ ଶୁଣିବା ଏକ ଆଧ୍ୟାତ୍ମିକ ଭକ୍ତିମୟ ଗୀତ।
ସକଳ ସୃଷ୍ଟିର ତୁମେ ସୃଜନ, ଚିର ସତ୍ୟ ସନାତନ। କରୁ ତୁମ ପାଦ ରଚନା, କରୁ ତୁମ ପାଦ ବନ୍ଦନା। ତୁମ ନାମ ଜୟ ଜୟ, ତୁମ ନାମ ପବିତ୍ର ମାନ୍ୟ ହେଉ।
ପୂଜା ପା
তুম নাম পবিত্র মান্য হেউ, তুম নাম পবিত্র মান্য হেউ, তুম নাম জয় জয় হেউ, তুম নাম সদা পূজা পাউ, তুম নাম পবিত্র মান্য হেউ, তুম নাম পবিত্র মান্য হেউ, তুম নাম পবিত্র মান্য হেউ, তুম নাম পবিত্র মান্য হেউ।
প্রিয় শ্রোতা, আমি আশা করুছু যে আমার কার্যক্রম আপনমানকু পছন্দ লাগুথিব। আপনকর মতামত জনাইবা পাই আমার এই ঠিকনারে যোগাযোগ করন্তু। আম ঠিকনা অ্যাডভেন্টিস্ট মিডিয়া সেন্টার, এসডিএ মিশন কম্পাউন্ড, সালিসবুরি পার্ক, পুণে 411037, মহারাষ্ট্র। বা খোলন্তু আমার ওয়েবসাইট যেকোনসি অ্যান্ড্রয়েড ফোন, স্মার্টফোন, ডেস্কটপ, ল্যাপটপ কিংবা ট্যাবলেট। আমার ওয়েবসাইট www.awr.org/ori এবং www.adventistmediacenterindia.org। বর্তমান চালন্তু শুনিবা ঈশ্বরঙ্ক ভক্তঙ্ক ঠারু ঈশ্বরঙ্ক জীবনদায়ক বাক্য।
যীশু তাঙ্ক শত্রুমানঙ্ক আসন্ডর। নমস্কার প্রিয় শ্রোতা, সেই সর্বশক্তি সর্বজ্ঞানী প্রেমর সাগর দয়াময় অন্তর্যামী অনুগ্রহ পরম পিতাঙ্ক মধুর নামে মু পাষ্ট পূর্ণচন্দ্র আউথরে আপনমানকু এই কার্যক্রমে স্বাগত করুছি। প্রিয় শ্রোতা, সেই সর্বশক্তি পরমেশ্বর আপনমানকু আশীর্বাদ করন্তু। আপনকু সমস্ত প্রকার দুঃখ কষ্ট বাধা ক্লেশ ও রোগরু দূরে রাখু। বর্তমান যে করোনা মহামারী সারা পৃথিবী কু আপনা প্রভাব দেখাউছি, সেই প্রভাবর সেই পরমেশ্বর আপনমানকু সুরক্ষায় রাখন্তু। তাহাঙ্ক প্রেম, তাহাঙ্ক স্নেহ, তাহাঙ্ক অনুগ্রহ, তাহাঙ্ক কৃপা সদা সর্বদা আপনঙ্ক ঠারে সহবর্তী রহ। প্রিয় শ্রোতা, চলন্তু আজি আমি মানে কিছু সময় পবিত্র শাস্ত্রর তাহাঙ্ক জীবনদায়ক বাক্য ধ্যান করিবা। আজির আলোচনা হচ্ছে যীশু তাঙ্ক শত্রুমানঙ্ক ঠারু আসন্ডর। বন্ধু, যীশুঙ্কর কোণসি অনুষ্ঠানিত তালিম কিংবা শিক্ষা নথিলা, তথাপি সে আইনর ডাক্তারবানঙ্ক সহ কথা হইছিলে। 12 বর্ষ বয়সরে জেরুসালেম মন্দিররে এবং সেমানে তাঙ্ক উত্তররে আশ্চর্য হয়ে যাইছিলে। সে তাঙ্ক বিরুদ্ধরে ষড়যন্ত্র করিথিবা তাঙ্ক শত্রুমানঙ্কু এতে পরিমাণরে বিব্রত এবং দ্বন্দ্বরে পকাইলে যে সেমানে আও কঠিন প্রশ্ন পচারিবার বন্ধ করে দিয়েছিলে। যেতেবেলে সেমানে তাঙ্কু পচারালে সে কেউ কর্তৃত্বরে শিক্ষা দান করুছন্তি, সে অন্য এক প্রশ্ন পচারিলে সেমানকু মুক করিদেলে। এবং যেতেবেলে সে মন্দিরকু আসিলে মুখ্য পুরোহিত এবং লোকঙ্ক বয়স্ক মানে শিক্ষা দান করুথিবা বেলে তাঙ্ক নিকটকু আসিলে এবং কেউ কর্তৃপক্ষ এই জিনিসগুলি কৌঁচন্তি বলে সে প্রশ্ন কলে। সেমানে প্রশ্ন করেছিলেন এবং কে তোমাকে এই কর্তৃপ দেলা, যীশু উত্তর দেলে এবং সেমানকু কহিলে মু মধ্য তোমাকে গোটিয়ে কথা পচারিবি, যাহা যদি তুমি মতে কহিব মু মধ্য তোমাকে কহিবি, যে মু এই সব কর্তৃপ কোন করে। জহনঙ্ক বাপ্তিস্ম ইহা কেবে থিলা, স্বর্গরু না পুরুষমানঙ্ক ঠারু? সেমানে নিজ সহিত যুক্তি কলে, যদি আমি কৌছু বা কহিবা স্বর্গরু, সে আমাকে কহিবে তুমি কাহিঁকি তাঙ্কু বিশ্বাস করিল না, কিন্তু যদি আমি পুরুষমানঙ্ক বিষয়ে কহিবু আমি লোকমানঙ্কু ভয় করু। সমস্তঙ্ক পাইঁ জহনঙ্কু জনে ভবিষ্যৎ ভক্ত ভাবরে ধরি মনেরে রাখিছন্তি। বন্ধু, সেমানে তাঙ্কু অন্য এক প্রশ্ন সহিত জালরে পকাইবাকু চাহুছিলে। সাড়ুশী স্বর্গরে বিবাহ এবং পুনরুত্থান উপরে প্রশ্ন সহিত তাঙ্ক নিকটকু আসিলে। তাপরে পারিস গলে এবং পরামর্শ নেলে ଯେ ସେମାନେ କିପରି ତାଙ୍କୁ ତାଙ୍କ କଥାବାର୍ତ୍ତାରେ ଜଡ଼ିତ କିପରି କରିପାରନ୍ତି। ସେମାନେ ହେରୋଡିଓମାନଙ୍କ ସହିତ ତାଙ୍କର ଶିଷ୍ୟମାନଙ୍କୁ ପଠାଇଲେ। ସେ କହିଲେ, ଗୁରୁ, ଆମେ ଜାଣୁ ଯେ ତୁମେ ସତ୍ୟରେ ପରମେଶ୍ୱରଙ୍କ ରାସ୍ତା ଶିଖାଅ, ନା ତୁମେ କୌଣସି ପୁରୁଷଙ୍କ ପାଇଁ କେହି ପରମେଶ୍ୱରଙ୍କ ପରିସ୍କର୍ଶ କର ନାହିଁ, ତୁମେ ସେମାନଙ୍କୁ ପୁରୁଷମାନଙ୍କ ପାଇଁ ନୁହେଁ। ତେଣୁ ଆମ କୁହ, ତୁମେ କ'ଣ କହୁଛ? ଶ୍ରୀଜରଙ୍କୁ ଶ୍ରଦ୍ଧାଞ୍ଜଳି ଦେବା ଆଇନ ସମ୍ମତ କି ନୁହେଁ? କିନ୍ତୁ ଯୀଶୁ ସେମାନଙ୍କୁ ଦୃଷ୍ଟାନ୍ତ ଅନୁଭବ କଲେ ଏବଂ କହିଲେ, ତୁମେ ମୋତେ କାହିଁକି ପ୍ରଲୋଭିତ କରୁଛ? ତୁମେ କପଟି, ମୋତେ ଶ୍ରଦ୍ଧାଞ୍ଜଳି ଟଙ୍କା ଦିଅ। ଏବଂ ସେମାନେ ତାଙ୍କ ପାଖକୁ ଏକ ପଇସା ଆଣିଲେ ଏବଂ ସେମାନଙ୍କୁ ସହିତ କହନ୍ତି, ଏହି ପ୍ରତିଛବି ଏବଂ ସୁପରିକ୍ସନ୍ କିଏ? ସେମାନେ ତାଙ୍କୁ କୁହନ୍ତି, ସିଜର। ତାପରେ ସେ ସେମାନଙ୍କୁ କହିଲେ, ତେଣୁ ସିଜରଙ୍କ ବା ରାଜାଙ୍କ ଜିନିଷକୁ ରାଜାକୁ ଦିଅ, ଆଉ ସେଇ ଜିନିଷ ରାଜା ପାଖକୁ ଯାଉ, ଯାହାକି ପରମେଶ୍ୱରଙ୍କ ଜିନିଷ ପରମେଶ୍ୱରଙ୍କ ପାଖକୁ ଯାଉ। ସେମାନେ ଏହି ବାକ୍ୟ ଶୁଣି ଆଶ୍ଚର୍ଯ୍ୟ ହୋଇଗଲେ ଏବଂ ତାଙ୍କୁ ଛାଡ଼ି ସେମାନଙ୍କ ରାସ୍ତାରେ ଚାଲିଗଲେ। ବନ୍ଧୁ, ସେହିଦିନ ତାଙ୍କ ପାଖକୁ ସାଡ଼ୁସି ଆସିଲା, ଯେଉଁଥିରେ କୁହାଯାଏ ଯେ କୌଣସି ପୁନରୁତ୍ଥାନ ନାହିଁ, ଏବଂ ତାଙ୍କୁ ପଚାରିଲେ, ଶିକ୍ଷକ ବା ମାଲିକ, ମୋସା କହିଛନ୍ତି ଯଦି ଜଣେ ପୁରୁଷ ମରିଯାଏ, ସନ୍ତାନ ନାହିଁ, ତାଙ୍କ ଭାଇ ତାଙ୍କ ପତ୍ନୀକୁ ବିବାହ କରିବେ ଏବଂ ତାଙ୍କ ଭାଇକୁ ବିହନ ବଢ଼ାଇବେ। ବର୍ତ୍ତମାନ ଆମ ସହିତ ସାତ ଭାଇ ଥିଲେ ଏବଂ ପ୍ରଥମ ଯେତେବେଳେ ସେ ଜଣେ ପତ୍ନୀକୁ ବିବାହ କରିଥିଲେ, ମୃତ୍ୟୁ ଏବଂ କୌଣସି ସମସ୍ୟା ନଥାଇ ତାଙ୍କ ପତ୍ନୀକୁ ତାଙ୍କ ଭାଇଙ୍କ ନିକଟକୁ ଛାଡ଼ି ଦେଇଦେଲେ। ସେହିଭଳି ଦ୍ୱିତୀୟ, ତୃତୀୟ, ଚତୁର୍ଥ ଆଉ ସପ୍ତମରେ ଏହିସବୁ ଘଟିଥିଲା ଏବଂ ସମସ୍ତେ ମହିଳାଙ୍କ ମଧ୍ୟରୁ ଶ୍ରେଷ୍ଠ ମଧ୍ୟରୁ ମୃତ୍ୟୁବରଣ କରିଥିଲେ। ତେଣୁ ପୁନରୁତ୍ଥାନରେ ସେ କାହାର ପତ୍ନୀ ହେବେ? କାରଣ ସେମାନଙ୍କ ସମସ୍ତଙ୍କ ପାଖରେ ସେ ଥିଲେ। ଯୀଶୁ ଉତ୍ତର ଦେଲେ ଏବଂ ସେମାନଙ୍କୁ କହିଲେ, ତୁମ୍ଭେମାନେ ଭୁଲ କର, ଶାସ୍ତ୍ର ଜାଣିନପାରିବା ପରମେଶ୍ୱରଙ୍କ ଶକ୍ତି। କାରଣ ପୁନରୁତ୍ଥାନରେ ସେମାନେ ବିବାହ କରନ୍ତି ନାହିଁ କିମ୍ବା ବିବାହରେ ଦିଆଯିବେ ନାହିଁ, କିନ୍ତୁ ସ୍ୱର୍ଗରେ ଈଶ୍ୱରଙ୍କ ଦୂତ ଭାବରେ ସେମାନେ ବାସ କରିବେ। କିନ୍ତୁ ମୃତ୍ୟୁ ବ୍ୟକ୍ତିଙ୍କ ପୁନରୁତ୍ଥାନର ସ୍ପର୍ଶ କରିବା ପରି ତୁମେ ପଢ଼ିନାହ ଯେ ଯାହା ଈଶ୍ୱରଙ୍କ ଦ୍ୱାରା ତୁମ ସହିତ କୁହାଯାଇଥିଲା, ମୁଁ ଅବ୍ରାହମଙ୍କର, ଇସାକଙ୍କର ଆଉ ଜାକୁବଙ୍କର ଈଶ୍ୱର ବୋଲି? ଈଶ୍ୱର ମୃତ୍ୟୁମାନଙ୍କର ଈଶ୍ୱର ନୁହନ୍ତି, ବରଂ ଜୀବିତଙ୍କ ଈଶ୍ୱର ଅଟନ୍ତି। ଏବଂ ଯେତେବେଳେ ଜନତା ଏହା ଶୁଣିଲେ, ସେମାନେ ତାଙ୍କ ତତ୍ତ୍ୱରେ ଆଶ୍ଚର୍ଯ୍ୟ ହୋଇଗଲେ। କିନ୍ତୁ ଯେତେବେଳେ ଫରି ଶୁଣିଲେ ଯେ ସେ ସାଡ଼ୁସିମାନଙ୍କୁ ଚୁପ୍ କରିଦେଇଛନ୍ତି, ସେମାନେ ଏକାଠି ହୋଇଥିଲେ। ବନ୍ଧୁ, ଯେତେବେଳେ ସେମାନେ ବ୍ୟଭିଚାରରେ ଧରାପଡ଼ିଥିବା ଜଣେ ମହିଳାକୁ ଆଣିଲେ ଏବଂ ତାଙ୍କୁ ପଚାରିଲେ ଯେ ସେମାନଙ୍କୁ ମୋସାଙ୍କ ନିୟମ ଅନୁଯାୟୀ ତାଙ୍କୁ ପଥର ମାରିବାକୁ ପଡ଼ିବ କି ନାହିଁ, ସେମାନଙ୍କୁ କହିଲେ, ଯଦି କେହି ପାପ କରିନାହିଁ, ସେମାନେ ସମସ୍ତେ ଏହି ମହିଳା ଉପରେ ପ୍ରଥମ ପଥର ପକାନ୍ତୁ। ଆଉ ସମସ୍ତେ ସେମାନଙ୍କଠାରେ ଯେଉଁ ଲୋକ ଥିଲେ ସେମାନେ ଜାଣିଥିଲେ ସେମାନଙ୍କ ପାପ, ଆଉ ସେମାନେ ସେଇଠୁ ବିଦାୟ ନେଇଗଲେ। ସେମାନେ ତାଙ୍କୁ ବିବ୍ରତ କରିବାକୁ ଶେଷ ପ୍ରୟାସ କରିଥିଲେ। ପ୍ୟାରିସ୍ ଏକାଠି ହୋଇଥିବା ବେଳେ ଯୀଶୁ ସେମାନଙ୍କୁ ପଚାରିଲେ, ଖ୍ରୀଷ୍ଟଙ୍କ ବିଷୟରେ କ'ଣ ଭାବୁଛ? ସେ କାହାର ପୁଅ? ସେମାନେ ତାଙ୍କୁ କୁହନ୍ତି, ଡେଭିଡ଼ଙ୍କ ପୁଅ ବା ଦାଉଦଙ୍କ ପୁଅ। ସେମାନଙ୍କୁ ସଦାପ୍ରଭୁ କହିଲେ, ସଦାପ୍ରଭୁ ତୁମର ଶତ୍ରୁମାନଙ୍କୁ ତୁମର ପାଦ ତଳେ ନେଇ, ତୁମର ପାଦରେ ନେଇ ତୁମର ସଭ୍ୟମାନଙ୍କୁ ସଦାପ୍ରଭୁ କହିଲେ, ତୁମେ ସଦାପ୍ରଭୁ ତୁମର ଶତ୍ରୁମାନଙ୍କୁ ତୁମର ପାଦ ତଳରେ ତୁମର ପାଦରେ ତୁମର ପରମେଶ୍ୱରଙ୍କ ନିକଟକୁ ଆମର ପରମେଶ୍ୱରଙ୍କ ସହ ତୁମର ପରମେଶ୍ୱରଙ୍କୁ କହିଲେ। ଯଦି ଦାଉଦ ତାପରେ ତାଙ୍କ ପ୍ରଭୁ ବୋଲି ଡାକନ୍ତି, ତେବେ ସେ କିପରି ତାଙ୍କ ପୁଅ? ଏବଂ କୌଣସି ବ୍ୟକ୍ତି ତାଙ୍କ ଏକ ବାକ୍ୟର ଉତ୍ତର ଦେବାକୁ ସକ୍ଷମ ହୋଇନଥିଲେ। ସେହିଦିନଠାରୁ କୌଣସି ବ୍ୟକ୍ତି ତାଙ୍କୁ ଆଉ ପ୍ରଶ୍ନ ପଚାରିବାକୁ ସାହସ କରିଲେ ନାହିଁ। ବନ୍ଧୁ, ଯୀଶୁ ଦାଉଦଙ୍କ ଉଜ୍ଜ୍ୱଳ ତାରକା। ସେ ଦୁନିଆର ଇତିହାସକୁ ପରିବର୍ତ୍ତନ କରିଥିଲେ। ଦୁନିଆ ଅନ୍ଧକାରର ରାଜକୁମାର ସୈତାନଙ୍କ ନିୟନ୍ତ୍ରଣରେ ଥିଲା। ସେ ଦୁନିଆକୁ ଶାସନ କରିଥିଲେ ଏବଂ ତାଙ୍କ ମନ୍ଦିର ଏବଂ ଉପାସକମାନେ ସବୁଆଡ଼େ ଥିଲେ। ଶହୀଦ ଏବଂ ପରୀକ୍ଷକ ଏବଂ ଯନ୍ତ୍ରଣା ମାଧ୍ୟମରେ ଖ୍ରୀଷ୍ଟଙ୍କ ସୈନ୍ୟ ବାହିନୀ ସୈତାନର ଦୁର୍ଗକୁ ଜିତି ବିଶ୍ୱ ଇତିହାସରେ ବହୁତ ପ୍ରଭାବ ପକାଇଥିଲେ। ଯୀଶୁ ଏକ ଉଜ୍ଜ୍ୱଳ ତାରକା ଭାବରେ ପିଚ୍ ଅନ୍ଧକାରରେ ଆଶାର କିରଣ ବିସ୍ତାର କରିଥିଲେ। ଯୀଶୁଙ୍କ ସମୟ ପର୍ଯ୍ୟନ୍ତ ସୈତାନ ଏକ ଲୁହା ମୁଠାରେ ଦୁନିଆକୁ ଶାସନ କରୁଥିଲେ। ନିଷ୍ଠୁରତା, ଦାୟିତ୍ୱ, ନିର୍ଯାତନା, ବର୍ବତା, ଅନୈତିକତା, ଶ୍ରେଣୀ ପାର୍ଥକ୍ୟ, ଜାତି ବ୍ୟବସ୍ଥା ଇତ୍ୟାଦି ବିଶ୍ୱରେ ଏକ ଶାନ୍ତିପୂର୍ଣ୍ଣ ସହବାସନକୁ ବନ୍ଦ କରିବାରେ ବ୍ୟାପକ ଥିଲେ। ଖ୍ରୀଷ୍ଟଙ୍କ ଶିକ୍ଷା ଏହି ଶୋଚନୀୟ ଅବସ୍ଥାରେ ଏକ ଆମୂଳଚୂଳ ପରିବର୍ତ୍ତନ ଦେଇଥିଲା। ଗ୍ରୀସ୍ର କରନ୍ତି ମନ୍ଦିରରେ ନାବିକ ଏବଂ ପରିଦର୍ଶକ ଉପଭୋଗ ପାଇଁ 1000 ମହିଳାଙ୍କୁ ସର୍ବସାଧାରଣ ଖର୍ଚ୍ଚରେ ରଖାଯାଇଥିଲା। ଯୌନ ସମ୍ପର୍କ ସେମାନଙ୍କ ପୂଜାର ଏବଂ ଏକ ଅଂଶ ଥିଲା। ଯୌନ ଏବଂ ପ୍ରେମର ଦେବୀ ଡାନେକ୍ ଅର୍ଦ୍ଧ ଲଙ୍ଘ ପ୍ରତିମୂର୍ତ୍ତି ଏପର୍ଯ୍ୟନ୍ତ ଏହି ସହରର ସଂଗ୍ରହାଳୟରେ ଅଛି। ସହରଟି ଯୌନ ବ୍ୟସ୍ତ ଥିଲା। ସେଠାରେ ସମଲିଙ୍ଗୀ ଅଭ୍ୟାସ ବ୍ୟାପ ଥିଲା। ଇତିହାସ ହିରୋଡୋଟସ୍ ସାକ୍ଷ୍ୟ ଦେଇଛି ଯେ ବାବିଲରେ ଏହି ଲଜ୍ଜାଜନକ ଅଭ୍ୟାସ ପ୍ରଚଳିତ ଥିଲା। ସମସ୍ତ ମହିଳାଙ୍କୁ ସେହି ବ୍ୟକ୍ତିଙ୍କ ସହିତ ଯୌନ ସମ୍ପର୍କ ରଖିବାକୁ ପଡ଼ିଲା। ଯିଏ ପ୍ରଥମ ରୂପା ମୁଦ୍ରାଙ୍କ କୋଳରେ ରଖିଛନ୍ତି ଅଧିକକୁ ଉଭୟ ଲିଙ୍ଗର ବେଶ୍ୟାମାନେ ମନ୍ଦିରରେ ଉପଲବ୍ଧ ଥିଲେ। ସ୍ୱାମୀଙ୍କ ଶବ ବାହ କରାଯାଉଥିବା ବେଳେ ପତ୍ନୀ ନିଆଁକୁ ଡେଇଁ ସତୀ ନାମକୁ ଏହି ଅଭ୍ୟାସ ଭାରତରେ ବିଦ୍ୟମାନ ଥିଲା। ପୁରୋହିତ ଏବଂ ଅନ୍ୟମାନଙ୍କ ପାଇଁ ମନ୍ଦିରରେ ଦେବଦାସୀ ବା ମହିଳା ରଖିବାକୁ ଘୃଣ୍ୟ ଅଭ୍ୟାସ ମଧ୍ୟ ପୁରୁଣା ଦିନରେ ସାଧାରଣ ଥିଲା। ରୋମିଓ କୋଲିୟମରେ ନିଷ୍ଠୁର ମନୋରଞ୍ଜନ ଭୋକିଲା ସିଂହାମାନଙ୍କ ଦ୍ୱାରା ନିରସ୍ତ ଖ୍ରୀଷ୍ଟିଆନମାନଙ୍କୁ ହତ୍ୟା କରିବାକୁ ଉପଭୋଗ କରିବା ପାଇଁ କରୁଥିଲେ। ମୁଖ୍ୟତଃ ବିଜେତା ରାଷ୍ଟ୍ରରୁ ଆସୁଥିବା ଗ୍ରୀଡ଼ ଏଟ୍ରମାନ ଜୀବନ ଏବଂ ମୃତ୍ୟୁ ଯୁଦ୍ଧର ସମ୍ମୁଖୀନ ହୋଇଥିଲେ। ରୋମାନମାନଙ୍କ ପାଇଁ ଏହା ଏକ ଥ୍ରିଲର ଥିଲା। ଶତ୍ରୁମାନଙ୍କ ମଧ୍ୟରେ ଭୟ ସୃଷ୍ଟି କରିବା ପାଇଁ ରୋମ୍ କ୍ରସ୍ ଉଭାବନା କଲା, ଯାହା ମଣିଷକୁ ଇଞ୍ଚ ଇଞ୍ଚରେ ହତ୍ୟା କଲେ। 30% ରୋମାନ ଦାସ ଥିଲେ ଯେଉଁମାନଙ୍କ ବିବାହ ପାଇଁ ମଧ୍ୟ ଅଧିକାର ନଥିଲା। ଶତ୍ରୁମାନଙ୍କ ମଧ୍ୟରେ ଭୟ ସୃଷ୍ଟି କରିବା ପାଇଁ ଆସରିଆ ରାଜ୍ୟ ବିଜେତା ରାଷ୍ଟ୍ରମାନଙ୍କ ଠାରୁ ବନ୍ଧୀମାନଙ୍କ ଚର୍ମ ଚଢ଼ାଇବାର ନିଷ୍ଠୁର ଅଭ୍ୟାସ କରିଥିଲା। ଯୀଶୁଙ୍କ ଶିକ୍ଷା ଦାସତ୍ୱ ବିରୁଦ୍ଧରେ ଆମେରିକାରେ ଗୃହଯୁଦ୍ଧ ଆଣିଥିଲା ଏବଂ କଳାମାନଙ୍କ ପାଇଁ ସ୍ୱାଧୀନତା ଆଣିଥିଲା। ଉତ୍ତର ଭାରତର ଗ୍ରାମଗୁଡ଼ିକରେ ଜାତି ବ୍ୟବସ୍ଥା, ଅସମାନତା ଏବଂ ଦାରିଦ୍ର୍ୟ ଏବେ ବି ବିଦ୍ୟମାନ ରହିଛି। ମହାତ୍ମା ଗାନ୍ଧୀ ବିହାର, ଓଡ଼ିଶା ଏବଂ ମଧ୍ୟପ୍ରଦେଶରେ ପରି ସ୍ଥାନରେ ଏହି ମନ୍ଦ ଅଭ୍ୟାସକୁ ସମାଲୋଚନା କରୁଥିଲେ ଏବଂ ଭାରତରେ ସମାଜବାଦ ଏବଂ ସମାଜବାଦର ସମ୍ପୃକ୍ତ ସମର୍ଥକ ଥିଲେ। ଏହି ପ୍ରସଙ୍ଗରେ ଏକ ବଡ଼ ପରିବର୍ତ୍ତନ ଆଣିବା ପାଇଁ ଖ୍ରୀଷ୍ଟିଆନ ସ୍ୱେଚ୍ଛାଦେଶୀମାନେ ଖ୍ରୀଷ୍ଟିଆନ ଶିକ୍ଷାନୁଷ୍ଠାନଗୁଡ଼ିକୁ ଭାରତର ଲକ୍ଷ ଲକ୍ଷ ଲୋକଙ୍କ ସେବା ପାଇଁ ପ୍ରଦାନ କରନ୍ତି। ଉଚ୍ଚ ଶ୍ରେଣୀରେ ହିନ୍ଦୁମାନଙ୍କ ହାତରେ ସେମାନେ ଭୋଗୁଥିବା ନିର୍ଯାତନା ସତ୍ତ୍ୱେ ଯୀଶୁ ଅନୁସରଣ କରିବାକୁ ଏକ ଉଦାହରଣ। ଯୀଶୁ ତାଙ୍କ ପିତାଙ୍କ ଉପରେ ନିର୍ଭର କରି ସୈତାନଙ୍କୁ ପରାସ୍ତ କରିଥିଲେ ଏବଂ ଏକ ପାପହୀନ ଜୀବନଯାପନ କରିଥିଲେ। ସେଲ୍ ପାଇଁ ବଞ୍ଚିବା ପରିବର୍ତ୍ତେ ସେ ଅନ୍ୟମାନଙ୍କ ପାଇଁ ବା ନିଜ ପାଇଁ ବଞ୍ଚିବା ପାଇଁ ଅନ୍ୟମାନଙ୍କ ପାଇଁ ସେ ବଞ୍ଚିଥିଲେ ଏବଂ ଅନ୍ୟମାନଙ୍କ ପାଇଁ ପ୍ରାର୍ଥନା କରିଥିଲେ। ସେ ତାଙ୍କ ଶିଷ୍ୟମାନଙ୍କ ପାଇଁ ଅନୁସରଣ କରିବାର ଏକ ଉଦାହରଣ ଦେଇଦେଲେ। ବ୍ୟସ୍ତ ଏବଂ ଦୟାଳୁ ଯୀଶୁ ସର୍ବଦା ଅନ୍ୟମାନଙ୍କ ପାଇଁ ପ୍ରାର୍ଥନା କରିବାକୁ ସମୟ ପାଇଲେ। ସକାଳେ ସେ ପ୍ରାର୍ଥନା କଲେ, ବେଳେବେଳେ ସେ ଅନ୍ୟମାନଙ୍କ ପାଇଁ ପୁରା ରାତି ପ୍ରାର୍ଥନା କରିଥିଲେ। ଭୋକିଲା ଲୋକଙ୍କ ପ୍ରତି ଦୟା ଅନୁଭବ କରି ସେ 5 ରୁଟି ଏବଂ 2 ମାଛ ସହିତ ଏକ ଚମତ୍କାର ପ୍ରଦର୍ଶନ କରିଥିଲେ ଏବଂ ବହୁ ଲୋକଙ୍କୁ ଖାଇବାକୁ ଦେଇଥିଲେ। ବନ୍ଧୁ, ବ୍ରହ୍ମାଣ୍ଡର ସୃଷ୍ଟିକର୍ତ୍ତା ଏକ ରାଜ ପ୍ରସାଦ ପରିବର୍ତ୍ତେ ଏକ ନିମ୍ନ ମଙ୍ଗଳରେ ଜନ୍ମ ହେବାକୁ ଏବଂ ଏହାର ବିଳାସପୂର୍ଣ୍ଣ ଉପଭୋଗ କରିବାକୁ ପସନ୍ଦ କଲେ। ସେ ଯାହା ପ୍ରଚାର କରୁଥିଲେ ତାହା ଅଭ୍ୟାସ କରିଥିଲେ। ତାଙ୍କ ଶିଷ୍ୟମାନଙ୍କ ପାଦ ଧୋଇ ସେ ନମ୍ରତା ଶିଖାଇଲେ ବା ନମ୍ରତା ଶିଖାଇଲେ। ଯଦିଓ ସେ ଜଣେ ପୁଅ ଥିଲେ, ଈଶ୍ୱରଙ୍କ ପୁଅ ଥିଲେ, ତଥାପି ସେ ଭୋଗୁଥିବା ଜିନିଷଗୁଡ଼ିକ ଦ୍ୱାରା ସେ ଆଜ୍ଞା ପାଳନ କରିବାକୁ ଶିଖାଇଲେ ଏବଂ ସିଦ୍ଧ ହେବା ପରେ ସେ ତାଙ୍କ ପ୍ରତି ମାନିଥିବା ସମସ୍ତଙ୍କ ପାଇଁ ଅନନ୍ତ ମୁକ୍ତିର ଲେଖକ ହୋଇଥିଲେ। ବନ୍ଧୁ, ଆମ ବିଶ୍ୱାସର ଲେଖକ ଏବଂ ଶେଷର ଯୀଶୁଙ୍କୁ ଚାହିଁବା, ଯିଏ ତାଙ୍କ ଆଗରେ ସ୍ଥିର ହୋଇଥିବା ଆନନ୍ଦ ପାଇଁ କୃଶ ସହିଲେ, ଲଜ୍ଜାକୁ ନିରାଶ କଲେ ଏବଂ ଈଶ୍ୱରଙ୍କ ସିଂହାସନ ଡାହାଣର ହାତରେ ସ୍ଥିର ହେଲେ। ବନ୍ଧୁ, ଏହି ମନ ତୁମ ଉପରେ ହେଉ, ଯାହା ଖ୍ରୀଷ୍ଟ ଯୀଶୁଙ୍କ ମଧ୍ୟରେ ମଧ୍ୟ ଅଛି। ଯିଏ ଈଶ୍ୱରଙ୍କ ଉପରେ ଥିବାରୁ ଈଶ୍ୱରଙ୍କ ସହ ସମାନ ହେବା ଡକାୟତ ନୁହେଁ ବୋଲି ଭାବିଥିଲେ, କିନ୍ତୁ ନିଜକୁ କୌଣସି ଖ୍ୟାତି ନଥିଲା ଏବଂ ତାଙ୍କୁ ଜଣେ ଚାକର ରୂପ ନେଇଥିଲା ଏବଂ ପୁରୁଷମାନଙ୍କ ସମାନତରେ ତିଆରି ହୋଇଥିଲା ଏବଂ ଜଣେ ପୁରୁଷ ଭାବରେ ପ୍ୟାନସରେ ମିଳିବା ପରେ ସେ ନିଜକୁ ନମ୍ର କରିଥିଲେ ଏବଂ ମୃତ୍ୟୁର ଆଜ୍ଞାକାରୀ ହୋଇଥିଲେ, ଏପରିକି କୃଷର ମୃତ୍ୟୁ, ଯେଉଁଠାରେ ଈଶ୍ୱରଙ୍କ ମଧ୍ୟ ତାଙ୍କ ଉଚ୍ଚାରଣ କରିଥିଲେ ଏବଂ ତାଙ୍କ ଏକ ନାମ ଦେଇଥିଲେ ଯାହା ପ୍ରତ୍ୟେକ ନାମଠାରୁ ଉର୍ଦ୍ଧ୍ୱରେ ଅଛି। ବନ୍ଧୁ, ସେହି ଯୀଶୁଖ୍ରୀଷ୍ଟ ଯିଏକି ଆମ୍ଭମାନଙ୍କ ପାଇଁ କୃଷରେ ମୃତ୍ୟୁ ହେଲେ ଆଉ ପରିଶେଷ ବର୍ତ୍ତମାନ ସ୍ୱର୍ଗରାଜରେ ଅଛନ୍ତି। ଆଉ ସେହି ଯୀଶୁଖ୍ରୀଷ୍ଟ ବହୁ ଶୀଘ୍ର ଏହି ପୃଥିବୀକୁ ଆସିବେ। ସମସ୍ତ ଲୋକ ଯେଉଁମାନେ ତାଙ୍କଠାରେ ବିଶ୍ୱାସ କରୁଛନ୍ତି ସେମାନଙ୍କୁ ସେହି ସ୍ୱର୍ଗରାଜରେ ନେବା ପାଇଁ, ତାହେଲେ ଆପଣମାନେ ସେମାନଙ୍କ ମଧ୍ୟସ୍ଥରେ ଏକ ହେବା ପାଇଁ ଚାହୁଁଛନ୍ତି କି? ତାହେଲେ ଚାଲନ୍ତୁ ସେହି ଯୀଶୁଖ୍ରୀଷ୍ଟଙ୍କଠାରେ ବିଶ୍ୱାସ କରି ତାହାଙ୍କ ମଧୁର ନାମରେ ଆମେ ପ୍ରାର୍ଥନା ଉତ୍ସର୍ଗ କରିବା। ହେ ଆମ୍ଭମାନଙ୍କ ସର୍ବଶକ୍ତି ସର୍ବଜ୍ଞାନୀ ପ୍ରେମର ସାଗର ଦୟାମୟ ଅନ୍ତର୍ଯ୍ୟାମୀ ଅନୁଗ୍ରହ ପରମ ପିତା, ଧନ୍ୟବାଦ ଅର୍ପଣ କରୁଛୁ ପ୍ରଭୁ। ବର୍ତ୍ତମାନ ଯେଉଁ ବାକ୍ୟ ତୁମ ସେହି ଭକ୍ତଙ୍କ ଦ୍ୱାରା ଶୁଣାଇଲେ, ସେହି ବାକ୍ୟ ଅନୁସାରେ ଏମାନଙ୍କୁ ଚାଲିବା ପାଇଁ ବୁଦ୍ଧିରେ, ଜ୍ଞାନରେ, ଶକ୍ତିରେ ପରିପୂର୍ଣ୍ଣ କର। ଆମ ପାପ ସବୁ ସେହି ବହୁମୂଲ୍ୟ ରକ୍ତରେ ପରିଷ୍କାର କରି ଧୋଇ ଦିଅ। ଶତ୍ରୁ ସୈତାନ ହସ୍ତରୁ ଆମମାନଙ୍କୁ ସୁରକ୍ଷାରେ ରଖ। ବିଶେଷ ରୂପରେ ବର୍ତ୍ତମାନ ଯେଉଁ କରୋନା ମହାମାରୀ ସାରା ପୃଥିବୀକୁ ଆପଣା ପ୍ରଭାବ ଦେଖାଉଅଛି, ସେହି ପ୍ରଭାବରୁ ଆମମାନଙ୍କୁ ସୁରକ୍ଷାରେ ରଖ। ପରିଶେଷ ଯେବେ ତୁମେ ତୁମ ସେହି ସହସ୍ର ଦୂତଙ୍କ ସହ ଆପଣ ସାଧୁମାନଙ୍କୁ ସଂଗ୍ରହ କରିବା ନିମନ୍ତେ ଆସିବେ, ହେ ପରମେଶ୍ୱର, ସେତେବେଳେ ଆମମାନଙ୍କୁ ଏକ ବାସସ୍ଥାନ ଦିଅ ବୋଲି ତ୍ରାଣକର୍ତ୍ତା ପ୍ରଭୁ ଯୀଶୁଙ୍କ ମଧୁରମୟ ନାମରେ ଏହି ଛୋଟ ଭିକ୍ଷା ମାଗୁଛୁ, ସୁନିଗ୍ରହଣ କର, ଆମେନ୍।
ପୂରା ତୁମ ପ୍ରତୀକ୍ଷା କରିବୁ ଆମେ ତୁମରି ପୂଜା ଆଜି ଠାକୁ ଏ ତୁମ ଦାନ ଆଜି ଠାକୁ ଏ ତୁମ ଦାନ ଭାବିବୁ ଶାନ୍ତି ପ୍ରାର୍ଥନା କର ଅନ୍ତର ଖୋଲି ଅନ୍ତର
শ্রোতা আমি আশা করুছু যে আমার কার্যক্রম আপনার পছন্দ লাগুথিব আপনার মতামত জনাই আমার এই ঠিকার যোগাযোগ করতু আমার ঠিকা আডভেটিজ মিডিয়া সেটর এসডিএ মিশন কম্পাউন্ড সাি পার্ক পুণে 411037 মহারাষ্ট্র বা খোলতু আমার ওয়েবসাইট যেকোন আন্ড্রয়েড ফোন স্মার্টফোন ডেস্কটপ ল্যাপটপ কিংবা ট্যাবলেট আমার ওয়েবসাইট www.awr.org/ori এবং www.adventistmediacenterindia.org Adventist Media Center India র স্পেলিং হেউছি ADVENTISTMEDIACENTREINDIA অথবা ডাউনলোড করন্তু আমার মোবাইল অ্যাপ আপনার মোবাইল প্লে স্টোর কু যাঁন্তু আউ টাইপ করন্তু দ্য ভয়েস অফ হোপ আউ ডাউনলোড করন্তু ঈশ্বর আপনকু আশীর্বাদ করন্তু ধন্যবাদ।